24 ପୁନର୍ବାରି ଈଶ୍ୱର ଜୋନସଙ୍କୁ କହିଲେ, ନିନେବକୁ ଯାଇ ମୁଁ ଯେଉଁ ସମ୍ବାଦ ଦେବି ତାହା ଘୋଷଣା କର। ତେଣୁ ଈଶ୍ୱରଙ୍କ ବାଧ୍ୟ ହୋଇ ସେ ନିନେବିକୁ ଗଲେ। ସେ ଲୋକମାନଙ୍କୁ ସତର୍କ କରାଇ କହିଲେ, 40 ଦିନ ପରେ ନିନେବି ବିନଷ୍ଟ ହେବ, ତହିଁରେ ରାଜା ଓ ସମସ୍ତ ଲୋକ ଉଦ୍ଧାର ପାଇବା ପାଇଁ ଈଶ୍ୱରଙ୍କଠାରେ କ୍ରନ୍ଧନ କଲେ। ସେମାନଙ୍କ ମନ୍ଦ ପଥରୁ ସେମାନେ ଫେରିଲେ, ତେଣୁ ଈଶ୍ୱର ତାହାଙ୍କୁ ବିନାଶ କରିବାରୁ ନିବୃତ ହେଲେ। ବନ୍ଧୁଗଣ, ଆମେ ସମସ୍ତେ ଜୋନସ ଓ ନିନେବି ନଗରର ଲୋକମାନଙ୍କ ସଦୃଶ। ଆମେ ସମସ୍ତେ ଈଶ୍ୱରଙ୍କ ଅବାଧ୍ୟ ହୋଇ ମନ୍ଦ କର୍ମ କରିଅଛୁ। ଆମେ ଦଣ୍ଡର ଯୋଗ୍ୟ, ତଥାପି ଈଶ୍ୱର ଆମକୁ ପ୍ରେମ କରନ୍ତି। ସେ ଯୀଶୁଙ୍କୁ ପଠେଇଲେ ମନ୍ଦ ପଥରୁ ଫେରିବାକୁ ସେ ଆମକୁ କହନ୍ତି। ଆମର ଉଦ୍ଧାର ପାଇଁ ସେ ମୃତ୍ୟୁଭୋଗ କଲେ। ଜୋନସ ଯେପରି ମାଛ ଉଦରରେ 3 ଦିନ ଥିଲେ, ଯୀଶୁ ଭୂଗର୍ଭରେ 3 ଦିନ ଥିଲେ, ତହିଁ ଉତାରୁ ଯୀଶୁ ପୁନରୁତ୍ଥିତ ହେଲେ। ଯେଉଁମାନେ ମନ୍ଦରୁ ବିମୁଖ ହୋଇ ପାପ ତ୍ୟାଗି ଯେତେ ଲୋକ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କୁ ସେ ଅନନ୍ତ ଜୀବନ ଦେବେ।